आकाशवाणी। संवाद पढ़ुछन्ते शुभेंदु कुमार पंडा। मुख्य संवाद, सिंधु नदी जल चुक्तिनामा रद्द नहीं, स्वराष्ट्रमंत्री अध्यक्षतारे नुआदिल्लीरे चलिछि उच्चस्तरीय बैठक। जम्मू काश्मीर सुरक्षा स्थिति संपर्क में श्रीनगर ठारे समीक्षा कले उपराज्यपाल। भाटिकन सिटी ठारे आसंताकाली पोप फ्रांसिस हेब शेषकृत्य। रोम्रे पहुंचले राष्ट्रपति द्रौपदी मुर्मू। भारत में आसंताकाली पालन करा राष्ट्रीय शोक। एवं आईपीएल क्रिकेट रे आज मैच रे हैदराबाद दल टॉस जीति बोलिंग करने को निष्पत्ति। नुआदिल्ली रे स्वराष्ट्रमंत्री अमित शाह अध्यक्षतारे बासभवन रे पाकिस्तान सह होइतिबा सिंधु नदी जल चुक्तिनामा 1960 संपर्क में एक बैठक अनुष्ठित होउछि। वैदेशिक व्यापार मंत्री डॉ एस जयशंकर, केन्द्र जलशक्ति मंत्री सी आर पाटिल सहित वरिष्ठ अधिकारी बैठक में जोग देइछन्ति। सूचना योग्य, पहलगाम आक्रमण पर पाकिस्तान सह पूर्वरु होइतिबा सिंधु नदी जल चुक्ति को भारत रद्द करिथिला। पहलगाम आतंकवाद आक्रमण पर भारत पाकिस्तान नागरिक मानू दिया भिसा रद्द करिबार गोटे दिन पर स्वराष्ट्रमंत्री अमित शाह समस्त मुख्यमंत्री सह कथा हो राज्य समस्त पाकिस्तानी नागरिकों चिह्नट करने। स्वराष्ट्रमंत्री श्री शाह मुख्यमंत्री भारत में बसवास करुवा पाकिस्तानी नागरिक मान चिह्नट कर स्वदेश फेरवाई पदक्षेप ग्रहण करने। श्रीनगर स्थित राजभवन में जम्मू काश्मीर उपराज्यपाल मनोज सिन्हा अध्यक्षतारे सुरक्षा स्थिति समीक्षा बैठक अनुष्ठित होइछि। एथिरे स्थलसेना मुख्य जनरल उपेन्द्र द्विवेदी सह उत्तरांचल कमांड लेफ्टनेंट जनरल एमभी सुचिंद्र कुमार, स्थलसेना उपमुख्य लेफ्टनेंट जनरल प्रतीक शर्मा, जीओसी 15 कर्प्स लेफ्टनेंट जनरल प्रशांत श्रीवास्तव उपस्थित थिले। पूर्वरु आज सकाळे स्थलसेना मुख्य श्री द्विवेदी श्रीनगर में पहंच पहलगाम आतंकवादी आक्रमण सुरक्षा स्थिति संपर्क में आलोचना करते। स्थलसेना मुख्य को 15 कर्प्स जनरल कमांडिंग अधिकारी जम्मू काश्मीर सुरक्षा स्थिति संपर्कित सविशेष बरणी प्रदान करते। आतंकवादी आक्रमण विरोध में सेना पक्ष की पदक्षेप नि से विषय जन नियंत्रण रेखे पाकिस्तान सेना पक्ष अस्त्रविरति उल्लंघन संपर्क में सूचना देते। इतिम्य स्थलसेना मुख्य दक्षिण काश्मीर अनंतनाग जिलार बैशरान वनांचल ग्राम को जा पहलगाम आक्रमण स्थिति संपर्क में पचारि बुझिते। ब्रिटेन प्रधानमंत्री कीर स्टार्मर और नेदरलैंड प्रधानमंत्री डिक स्कूफ आज प्रधानमंत्री नरेन्द्र मोदी सह पहलगाम आतंकवादी आक्रमण संपर्क में कथा हो यह दृढ़ निंदा कर भारत माटी होता जघन्य आतंकवादी आक्रमण में प्राण हर निरीह व्यक्ति प्रति ब्रिटेन प्रधानमंत्री समबेदना जनाई। दुखद समय ब्रिटेन भारतर जनसाधारण ढड़ा हो श्री स्टार्मर प्रधानमंत्री को कहते। नेदरलैंड प्रधानमंत्री अमानवीय सीमापार आतंकवादी आक्रमण को दृढ़ निंदा करिछन्ति। अपरपक्षरे प्रधानमंत्री श्री मोदी भारत प्रति समर्थन पाई सेमानंकु धन्यवाद जनाइछन्ति। भारत आतंकवाद विरोध में विश्व लड़ाई को मजबूत करिबा पाई नेदरलैंड सह घनिष्ठ भाव कार्य करिबो बोली श्री मोदी जनाइछन्ति। नुआदिल्ली रे वैदेशिक मंत्रालय अमेरिका, इजराइल और स्पेन रो राष्ट्रदूत मानंकु पहलगाम आतंकवादी आक्रमण संपर्क में सविशेष सूचना देछि। गणमाध्यम सह कथा होई भारत रे अवस्थापित इजराइल राष्ट्रदूत रेहुरेन आजर कहते यह परिस्थिति में इज्राएल भारत सह ढड़ा हो वैदेशिक मंत्रालय सह से आतंकवाद और द्विपाक्षिक सहयोग विषय आलोचना करी श्री आजर गणमाध्यम को कहते। आम संवाददाता सूचना अनुसार भारत ही आतंकवाद आक्रमण संपर्क में एक व्यापक कूटनैतिक अभियान चलाई अन्य देश को यह विषय सूचना प्रदान कर मंत्रालय। गतकाल दिल्ली साउथ ब्लक में केतेक देश जपरिक जर्मानी, जापान, पोलैंड, ब्रिटेन एवं रूस राष्ट्रदूत मानक सह ए संपर्क में विस्तृत आलोचना करिछि। जम्मू काश्मीर पहलगाम घटी दुखद आतंकवादी आक्रमण में पीड़ित प्रति जातीय स्टॉक एक्सचेंज एनएससी समबेदना जनाइबा सह समर्थन जनाइछि। एनएससी प्राण हर निकट आत्मीय स्वजन को 4,00,000 टंका लेखाएं प्रदान करिछि। ए दुखद समय एनएससी देश सह छिडा होई मृतकों प्रति श्रद्धांजलि जनाइछि। आपण माने संवाद शुणुछन्ति आकाशवाणी। ପୋପ୍ ଫ୍ରାନ୍ସିସ୍ଙ୍କର ଶେଷକୃତ୍ୟରେ ଯୋଗ ଦେବା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭାଟିକାନ୍ ସିଟିଠାରେ ପହଞ୍ଚିଛନ୍ତି। ଏହି ଦୁଇଦିନିଆ ଗସ୍ତରେ ରାଷ୍ଟ୍ରପତିଙ୍କ ସହ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ, ସଂଖ୍ୟାଲଘୁ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଜର୍ଜ କୁରିଆନ୍ ଏବଂ ଗୋଆ ବିଧାନସଭାର ଉପବାଚସ୍ପତି ଜସୁଆ ଡିସୋଜା ଯାଇଛନ୍ତି। ରାଷ୍ଟ୍ରପତି ମୁର୍ମୁ ଭାରତ ସରକାର ଏବଂ ଦେଶବାସୀଙ୍କ ପକ୍ଷରୁ ପୋପ୍ଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ଅନ୍ୟପକ୍ଷରେ ଆସନ୍ତାକାଲି ପୋପ୍ଙ୍କର ଶେଷକୃତ୍ୟ ଅବସରରେ ଭାରତରେ ରାଷ୍ଟ୍ରୀୟ ଶୋକ ପାଳନ କରାଯିବ ବୋଲି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି। ମନ୍ତ୍ରଣାଳୟ କହିଛି ଆସନ୍ତାକାଲି ଜାତୀୟ ପତାକା ଅର୍ଦ୍ଧନମିତ ରହିବା ସହ କୌଣସି ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ନାହିଁ। ଇସ୍ରୋର ପୂର୍ବତନ ଅଧ୍ୟକ୍ଷ ତଥା ଭାରତୀୟ ଜାତୀୟ ଶିକ୍ଷାନୀତିର ମୁଖ୍ୟ ପୁରୋଧା ଡକ୍ଟର କେ କସ୍ତୁରୀ ରଞ୍ଜନଙ୍କର ଆଜି ସକାଳେ ବେଙ୍ଗାଲୁରୁସ୍ଥିତ ତାଙ୍କ ବାସଭବନରେ 84 ବର୍ଷ ବୟସରେ ପରଲୋକ ହୋଇଛି। ଇସ୍ରୋର ଅଧ୍ୟକ୍ଷ ଭାବେ ଡକ୍ଟର କସ୍ତୁରୀ ରଞ୍ଜନ PSLV-ର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ, ଯାହା ପରବର୍ତ୍ତୀ ସମୟରେ ଭାରତର ସବୁଠାରୁ ବିଶ୍ୱସନୀୟ ଉପଗ୍ରହ ଉତ୍କ୍ଷେପଣକାରୀ ହୋଇପାରିଥିଲା। ସେ 2003 ଅଗଷ୍ଟ 27ରେ ଇସ୍ତଫା ଦେବା ପୂର୍ବରୁ 9 ବର୍ଷରୁ ଅଧିକ ସମୟ ଧରି ଭାରତୀୟ ମହାକାଶ କାର୍ଯ୍ୟକ୍ରମର ନେତୃତ୍ୱ ନେବା ସହ JNU-ର କୁଳପତି ଏବଂ କର୍ଣ୍ଣାଟକ ଜ୍ଞାନ ଆୟୋଗର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ। ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ ପ୍ରସିଦ୍ଧ ମହାକାଶ ବିଜ୍ଞାନୀ ତଥା ଇସ୍ରୋର ପୂର୍ବତନ ଅଧ୍ୟକ୍ଷ ଡକ୍ଟର କେ କସ୍ତୁରୀ ରଙ୍ଗନଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଧନକଡ଼ କହିଛନ୍ତି ଭାରତୀୟ ମହାକାଶ ଗବେଷଣା ପ୍ରକ୍ରିୟାକୁ ଡକ୍ଟର କସ୍ତୁରୀ ରଙ୍ଗନ ବିଶ୍ୱସ୍ତରରେ ପହଞ୍ଚାଇଥିଲେ। ଏ ଦିଗରେ ତାଙ୍କର ବିଭିନ୍ନ ଗବେଷଣା ଉଲ୍ଲେଖନୀୟ ସଫଳତା ହାସଲ କରିପାରିଛି। ଭାରତୀୟ ଶିକ୍ଷାନୀତିକୁ ଏକ ସଠିକ୍ ଦିଶା ପ୍ରଦାନ କରିବାରେ ତାଙ୍କର ଅମୂଲ୍ୟ ଅବଦାନକୁ ଉପରାଷ୍ଟ୍ରପତି ଉଚ୍ଚ ପ୍ରଶଂସା କରିଛନ୍ତି। ପଦ୍ମଶ୍ରୀ, ପଦ୍ମଭୂଷଣ ଏବଂ ପଦ୍ମବିଭୂଷଣରେ ସମ୍ମାନିତ ଡକ୍ଟର କସ୍ତୁରୀ ରଙ୍ଗନ ରାଷ୍ଟ୍ର ନିର୍ମାଣରେ ତାଙ୍କର ଅଭୂତପୂର୍ବ ନେତୃତ୍ୱ ଚିରସ୍କରଣୀୟ ହୋଇ ରହିବ ବୋଲି ସେ କହିଛନ୍ତି। ଏ ଦୁଃଖଦ ସମୟରେ ଉପରାଷ୍ଟ୍ରପତି ମୃତକଙ୍କ ପରିବାର ଏବଂ ଆତ୍ମୀୟ ସ୍ୱଜନଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ଡକ୍ଟର କେ କସ୍ତୁରୀ ରଙ୍ଗନଙ୍କ ବିୟୋଗରେ ଶୋକ ପ୍ରକାଶ କରି ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି ତାଙ୍କର ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଏବଂ ଦେଶ ପ୍ରତି ନିଃସ୍ୱାର୍ଥପର ସେବା ଓ ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି ଭାରତ ବିଶ୍ୱ ଇସ୍ପାତ ଚାହିଦା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଉଛି। ମୁମ୍ବାଇରେ ଅନୁଷ୍ଠିତ ଇଣ୍ଡିଆ ଷ୍ଟିଲ୍ 6ଷ୍ଠ ଅନ୍ତର୍ଜାତୀୟ ପ୍ରଦର୍ଶନୀ ଏବଂ ସମ୍ମିଳନୀରେ ଉଦ୍ବୋଧନ ଦେଇ ଶ୍ରୀ ଗୋୟଲ କହିଛନ୍ତି ସରକାର ଘରୋଇ ଇସ୍ପାତ ଶିଳ୍ପକୁ ସଫଳତା ଦେବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନେଉଛନ୍ତି। ଦେଶର ଇସ୍ପାତ ଶିଳ୍ପ ଅତ୍ୟନ୍ତ ପ୍ରଭାବଶାଳୀ ଏବଂ ଉଚ୍ଚ ଗୁଣବତ୍ତା ସମ୍ପନ୍ନ ବୋଲି ଏହାର ପରିଚୟ ରହିଛି। ସରକାରଙ୍କ ସହ ସହଭାଗିତାରେ କାର୍ଯ୍ୟ କରିବାକୁ ଶିଳ୍ପପତିମାନଙ୍କୁ ଶ୍ରୀ ଗୋୟଲ ଆହ୍ୱାନ କରିଛନ୍ତି। ସ୍ୱାଧୀନତା ସଂଗ୍ରାମୀ ବିନାୟକ ଦାମୋଦର ସାବରକରଙ୍କ ଉପରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଅପମାନଜନକ ମନ୍ତବ୍ୟ ଦେଉଥିବାରୁ ସୁପ୍ରିମକୋର୍ଟ ତାଙ୍କୁ ଭର୍ସନା କରିଛନ୍ତି। ବିଚାରପତି ଜଷ୍ଟିସ୍ ଦୀପଙ୍କର ଦତ୍ତ ଏବଂ ଜଷ୍ଟିସ୍ ମନମୋହନଙ୍କ ଖଣ୍ଡପୀଠ ଯେ ଗାନ୍ଧୀଙ୍କୁ ଏଭଳି ଦାୟିତ୍ୱହୀନ ମନ୍ତବ୍ୟ ଦେବାରୁ ନିବୃତ୍ତ ରହିବାକୁ କହିଛନ୍ତି। ଜାମ୍ମୁ କାଶ୍ମୀରର ବାନ୍ଦିପୋରା ଜିଲ୍ଲାର ବାଜିପୋରା କୁଲନାରେ ଅଞ୍ଚଳରେ ଚାଲିଥିବା ଆତଙ୍କବାଦୀ ନିରୋଧ ଅଭିଯାନରେ ଏକ ଆତଙ୍କବାଦୀ ସହଯୋଗରେ ମୃତ୍ୟୁ ଘଟିଛି। ସେନା ଓ ଜାମ୍ମୁ କାଶ୍ମୀର ପୁଲିସ୍ର ମିଳିତ ବାହିନୀ ଲସ୍କର ଇ ତୟବା ଆତଙ୍କବାଦୀ ସଂଗଠନର ସଦସ୍ୟ ଆଲତଫ ଲାଲିର ମୃତ୍ୟୁ ଘଟିଛି। ଖେଳ ଖବର। ଆଇପିଏଲ୍ କ୍ରିକେଟ୍ରେ ଚେନ୍ନାଇ ସୁପର କିଙ୍ଗ୍ସ ଓ ସନ୍ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ କିଛି ସମୟ ପରେ ଚେନ୍ନାଇର ଏମ୍ଏମ୍ ଚିଦାମ୍ବରମ୍ ଷ୍ଟାଡିୟମ୍ରେ ମୁକାବିଲା ହେବ। ହାଇଦ୍ରାବାଦ ଦଳ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଗତକାଲିର ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ରାଜସ୍ଥାନ ରୟାଲ୍ସକୁ 11 ରନ୍ରେ ପରାସ୍ତ କରିଥିଲା। ବିଶ୍ୱ ଦୃଶ୍ୟ ଶ୍ରାବ୍ୟ ଏବଂ ମନୋରଞ୍ଜନ ଶିଖର ସମ୍ମିଳନୀ ୱେବ୍ସ 2025 ସଂକ୍ରାନ୍ତ ଆନ୍ତଃ ଗଣମାଧ୍ୟମ ପ୍ରଚାର ସମନ୍ୱୟ କମିଟି IMPCC ବୈଠକ ଆଜି ଅନୁଷ୍ଠିତ ହୋଇଛି। ପିଆଇବିର ଅତିରିକ୍ତ ମହାନିର୍ଦ୍ଦେଶକ ଅଖିଳ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆକାଶବାଣୀ କଟକ କେନ୍ଦ୍ରଠାରେ ଅନୁଷ୍ଠିତ ଏହି ବୈଠକରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଗଣମାଧ୍ୟମ ସହିତ ଜଡ଼ିତ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣିଥରେ। ସିନ୍ଧୁ ନଦୀ ଜଳ ଚୁକ୍ତିନାମା ରଦ୍ଦ ନେଇ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଚାଲିଛି ଉଚ୍ଚସ୍ତରୀୟ ବୈଠକ। ଜାମ୍ମୁ କାଶ୍ମୀରର ସୁରକ୍ଷା ସ୍ଥିତି ସମ୍ପର୍କରେ ଶ୍ରୀନଗରଠାରେ ସମୀକ୍ଷା କଲେ ଉପରାଜ୍ୟପାଳ। ଭାଟିକାନ୍ ସିଟିଠାରେ ଆସନ୍ତାକାଲି ପୋପ୍ ଫ୍ରାନ୍ସିସ୍ଙ୍କର ହେବ ଶେଷକୃତ୍ୟ। ରୋମ୍ରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଭାରତରେ ଆସନ୍ତାକାଲି ପାଳନ କରାଯିବ ରାଷ୍ଟ୍ରୀୟ ଶୋକ ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜିର ମ୍ୟାଚ୍ରେ ହାଇଦ୍ରାବାଦ ଦଳ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି। ସମ୍ବାଦ ଶେଷ ହେଲା।